ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ଭାଦ, ୱାକଫ ବୋର୍ଡ ସଂଶୋଧନ ବିଧେୟକ 2024 ଲୋକସଭାରେ ଆଗତ। ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଭାରତୀୟ ଶିକ୍ଷା ବ୍ୟବସ୍ଥା ସର୍ବବ୍ୟାପୀ କରାଯାଇପାରିବ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ ତାଲିମ ପ୍ରଦାନ ନେଇ ଜାପାନ ପ୍ରତିନିଧିଙ୍କ ସହ ସରକାରଙ୍କ ଆଲୋଚନା ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ଲୋକସଭାରେ ଆଜି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ୱାକଫ ବୋର୍ଡ ସଂଶୋଧନ ବିଧେୟକ 2024 ଆଗତ କରିଛନ୍ତି। ଏହି ବିଧେୟକ 1995 ଆଇନରେ ସଂଶୋଧନ ଆଣିବ। ଆଗତ ବିଧେୟକରେ ରାଜ୍ୟ ୱାକଫ ବୋର୍ଡର ପରିଚାଳନା କ୍ଷମତା, ୱାକଫ ସମ୍ପତ୍ତିର ପଞ୍ଜିକରଣ ଆଦି ବ୍ୟବସ୍ଥାରେ ସଂଶୋଧନ କରାଯାଇଛି। ମନ୍ତ୍ରୀ ଶ୍ରୀ ରିଜିଜୁ ଏ ସମ୍ପର୍କିତ ଆଲୋଚନାରେ ଉତ୍ତର ଦେଇ କହିଛନ୍ତି, ବିଲ୍ରେ କୌଣସି ଧାର୍ମିକ ସଂସ୍ଥାର ସ୍ୱାଧୀନତାରେ ହସ୍ତକ୍ଷେପ କରାଯାଇ ନାହିଁ। ଏନ୍ଡିଏର ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ୍ ଓ ତେଲୁଗୁଦେଶମ ପାର୍ଟି ବିଲ୍କୁ ସମର୍ଥନ କରି ଏହି ବିଲ୍ ମୁସଲମାନ ବିରୋଧୀ ନୁହେଁ ବୋଲି କହିଛନ୍ତି। ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଭାରତୀୟ ଶିକ୍ଷା ବ୍ୟବସ୍ଥା ସର୍ବବ୍ୟାପୀ କରିବା ସହିତ ଅତ୍ୟାଧୁନିକ ପଦ୍ଧତିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ୟୁଟ୍ୟୁବ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଲ୍ ମୋହନଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତୀୟ ଶିକ୍ଷା ପରିସଂସ୍ଥାନରେ ୟୁଟ୍ୟୁବର କାର୍ଯ୍ୟକୁ ଫଳପ୍ରଦ ବୋଲି କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଦେଶର ଶୈକ୍ଷିକ ବାତାବରଣକୁ ୟୁଟ୍ୟୁବ୍ କିପରି ଅଧିକରୁ ଅଧିକ ଫଳପ୍ରଦ କରିପାରିବ ସେ ସମ୍ପର୍କରେ ୟୁଟ୍ୟୁବ୍ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଦେଶର ପ୍ରଥମ ଅନ୍ନପୂର୍ତ୍ତି ଶସ୍ୟ ଏଟିଏମ୍ ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ଆଜିଠାରୁ କାର୍ଯ୍ୟକ୍ଷମ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍ଘାଟନ କରି କହିଛନ୍ତି, ଏହି ଏଟିଏମ୍ରେ 24 ଘଣ୍ଟିଆ ଚାଉଳ ଏବଂ ଗହମ ଉପଲବ୍ଧ ହେବ। ତେବେ ଏଥିପାଇଁ ହିତାଧିକାରୀଙ୍କୁ ମେସିନ୍ରେ ବାୟୋମେଟ୍ରିକ୍ ରାସନ କାର୍ଡ଼ ଏବଂ ଆଧାର କାର୍ଡ଼ ସମ୍ପର୍କିତ ସୂଚନା ଦେବାକୁ ପଡ଼ିବ। ସମଗ୍ର ରାଜ୍ୟର ହିତାଧିକାରୀ ଏହି ଏଟିଏମ୍ରୁ ଶସ୍ୟ ପାଇପାରିବେ ବୋଲି ସେ କହିଛନ୍ତି। ଶସ୍ୟ ଏଟିଏମ୍ର ସଫଳ କାର୍ଯ୍ୟକାରିତାକୁ ନେଇ ପର୍ଯ୍ୟାୟକ୍ରମେ ଆଗାମୀ ଦିନରେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଶସ୍ୟ ଏଟିଏମ୍ ଖୋଲାଯିବ। ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବା ନେଇ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ଏଥିପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବାକୁ ମଧ୍ୟ ନିଷ୍ପଭି ନିଆଯାଇଛି ବୋଲି ସେ କହିଛନ୍ତି। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମଦ ନୀତିରେ ଆବଶ୍ୟକ ସଂଶୋଧନ ହେବା ନେଇ ସେ ସୂଚନା ଦେଇଛନ୍ତି। ରାଜ୍ୟରେ ଆଗାମୀ ଦୁଇଦିନ ମଧ୍ୟରେ ଆଳୁ ସ୍ଥିତି ସ୍ୱାଭାବିକ ହେବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଳୁର ଅଭାବ ନେଇ ଆତଙ୍କିତ ନ ହେବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆଳୁ ଆଣିବା ନେଇ ଆଲୋଚନା ଚାଲିଛି। ଏହାର ସକାରାତ୍ମକ ପ୍ରଭାବ ନେଇ ସେ ଆଶା ପ୍ରକାଶ କରିଛନ୍ତି। ଭୁବନେଶ୍ୱର ଆଇଗଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମକୁ ପଶ୍ଚିମବଙ୍ଗରୁ 5 ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଉତ୍ତରପ୍ରଦେଶରୁ ଆଳୁ ଆସିବାକୁ ଅପେକ୍ଷା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ବାଚସ୍କତି ସୁରମା ପାଢ଼ୀ ଆଜି ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି। ଲଗାଣ ବର୍ଷା ଯୋଗୁଁ ଖଣ୍ଡପଡ଼ାର କିଛି ଅଞ୍ଚଳ ଜଳବନ୍ଦୀ ରହିଛି। ବାଚସ୍ପତିଙ୍କ ସହିତ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ସହିତ ଅନ୍ୟମାନେ ବନ୍ୟାଞ୍ଚଳ ବୁଲି ଦେଖିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଧନ୍ଦାମୂଳକ ତାଲିମ ଶିକ୍ଷାନୁଷ୍ଠାନ ଗଠନ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏ ସମ୍ବନ୍ଧରେ ଜାପାନ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି। ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ତାଲିମ ପ୍ରଦାନ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଡିଜିଟାଲ୍ ଦେଣନେଣ ବ୍ୟବସ୍ଥାକୁ ଉତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ 113 ରେଳ ଷ୍ଟେସନ୍ର ଟିକେଟ୍ ବୁକିଂ କାଉଣ୍ଟରରେ କ୍ୟୁଆର୍ କୋଡ୍ ଡିସ୍ପ୍ଲେ ଡିଭାଇସ୍ ସ୍ଥାପନ କରାଯାଉଛି। ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, କଟକ ଆଦି 75ଟି ରେଳ ଷ୍ଟେସନ୍ରେ ଏହାର କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ସପ୍ତାହରେ କ୍ୟୁଆର୍ ଦେୟ ସୁବିଧା ବ୍ୟବସ୍ଥା ମଣ୍ଡଳ ଅନ୍ତର୍ଗତ ଅନ୍ୟ ରେଳ ଷ୍ଟେସନ୍ରେ କାର୍ଯ୍ୟକାରୀ କରାଯିବ। ବୌଦ୍ଧଠାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପିଏମ୍ ଅଜୟ ପ୍ରକଳ୍ପ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବୌଦ୍ଧ ବ୍ଲକର 2 ଓ ହରଭଙ୍ଗା ବ୍ଲକର 5 ଗ୍ରାମର ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସେହିପରି ଜନକଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଦିଆଯାଇଥିବା ଅନୁଦାନର ସମୀକ୍ଷା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ 19 ଖଣି ଲିଜ୍ଧାରୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଧାର୍ଯ୍ୟ ଅନୁମୋଦିତ ପରିମାଣଠାରୁ ଅଧିକ ଉତ୍ତୋଳନ ସକାଶେ ଓଡ଼ିଶା ଲଘୁ ଖଣିଜ ଆଇନ 2016 ଅନୁସାରେ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। 7 ମଧ୍ୟରେ ରୟାଲ୍ଟି, ଆନୁଷଙ୍ଗିକ ଦେୟ ଏବଂ ଅଧିକ ଉତ୍ତୋଳନ ପାଇଁ ଜରିମାନାର ମୂଲ୍ୟ ଦାଖଲ କରିବାକୁ ନୋଟିସ୍ରେ ଉଲ୍ଲେଖ କରାଯାଇଛି। ଜମି ଜବରଦଖଲକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। କେନ୍ଦୁଝରଠାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅଣସଂଗଠିତ ଶ୍ରମିକ ସଚେତନତା ଓ ପଞ୍ଜୀକରଣ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଲଳିତ ସୋରେନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ନିମନ୍ତେ ଉପଲବ୍ଧ ଥିବା ସମସ୍ତ ସହାୟତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଫ୍ୟାଲେରିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର 6 ବ୍ଲକ ଅନ୍ତର୍ଗତ ଗ୍ରାମାଞ୍ଚଳରେ ଫ୍ୟାଲେରିଆ ନିୟନ୍ତ୍ରଣ କରିବା ସଚେତନତା ରଥ ପରିକ୍ରମା କରିବ। ଆସନ୍ତା 10 ତାରିଖ ଶନିବାରଠାରୁ 19 ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ କିମ୍ବା ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀମାନେ ବିଦ୍ୟାଳୟ ଏବଂ ଘରକୁ ଘର ଯାଇ ଔଷଧ ବଣ୍ଟନ କରିବେ। ଢେଙ୍କାନାଳଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦିଲୀପ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଫ୍ୟାଲେରିଆ ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅସହାୟ ମହିଳା ଏବଂ କିଶୋରୀମାନଙ୍କର ସୁବିଧା ଓ ସହଯୋଗ ନିମନ୍ତେ ସେବା ଯୋଗାଉଥିବା ସଖୀ କେନ୍ଦ୍ର ଏବଂ ଜାଗୃତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ମେଡିକାଲ କଲେଜ ପରିସରରେ ଥିବା ସଖୀ କେନ୍ଦ୍ରରେ ପୀଡ଼ିତାମାନଙ୍କୁ ମାଗଣାରେ ପୁଲିସ୍ ସହାୟତା ସହିତ ଡାକ୍ତରୀ ଏବଂ ଆଇନ ସହାୟତା ଯୋଗାଇ ଦିଆଯାଉଛି। ସଖୀ କେନ୍ଦ୍ରରେ ଅସହାୟ ମହିଳାମାନଙ୍କୁ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରାଯାଉଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ ମେଡିକାଲ କଲେଜସ୍ଥିତ ସଖୀ କେନ୍ଦ୍ରକୁ ଆସିଥିବା 1554 ମାମଲା ମଧ୍ୟରୁ 626 ମାମଲାର ସମାଧାନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ ଅଧୀନରେ ସବୁ ବିଦ୍ୟାଳୟର କାର୍ଯ୍ୟଖସଡ଼ା ସମ୍ପର୍କରେ ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜିକା ଅନିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶ୍ରେଣୀଗୃହ, ଶୌଚାଳୟ, ପାନୀୟ ଜଳ ଏବଂ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଜିଲ୍ଲାର ସମସ୍ତ ବ୍ଲକର ବୈଷୟିକ ପରାମର୍ଶଦାତାମାନଙ୍କୁ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ପାଣିପାଗ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡ ଉପରେ ସମାନ୍ତରାଳ ଭାବେ ରହିଛି। ଏହାର ପ୍ରଭାବରେ ଆଗାମୀ 24 ମଧ୍ୟରେ ସମ୍ପୃକ୍ତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ୱାକଫ ବୋର୍ଡ ସଂଶୋଧନ ବିଧେୟକ 2024 ଲୋକସଭାରେ ଆଗତ। ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଭାରତୀୟ ଶିକ୍ଷା ବ୍ୟବସ୍ଥା ସର୍ବବ୍ୟାପୀ କରାଯାଇପାରିବ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ ତାଲିମ ପ୍ରଦାନ ନେଇ ଜାପାନ ପ୍ରତିନିଧିଙ୍କ ସହ ସରକାରଙ୍କ ଆଲୋଚନା ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।